ମୋ ନାଁ ରିତାଞ୍ଜଳ ଦାସ, ମୁଁ 16 ନମ୍ବର ୱାର୍ଡ ବାଜପେୟୀ ନଗରରୁ କହୁଛି। ଆମେ ଜାଗା ମିଶନ ତରଫରୁ କିଛି ସାହାଯ୍ୟ ଆମେ ପାଇନାହୁଁ। ଆମର ବର୍ଷା ହେଲେ ଆମର ଘରେ ପାଣି ପଶୁଛି, ଯେହେତୁ ଡ୍ରେନର ସୁବିଧା କିଛି ନାହିଁ, ରାସ୍ତା ବି ନାହିଁ, ଯେ ପାଣି ବର୍ଷା ଦିନରେ କାଦୁଅ ପଚର ପଚର ହେଉଛି, ସବୁବେଳେ ପାଣି ଘରେ ଘର ଭିତରେ ଆସି ପଶୁଛି। ଡେଙ୍ଗୁ ବି ବହୁତ, ଆମର ଆମ ଏରିଆ ଭିତରେ ବହୁତ ଲୋକ ଡେଙ୍ଗୁରେ ବି ପଡ଼ିଛନ୍ତି, ଆଉ ଡେଙ୍ଗୁ ଜ୍ୱର ଝାଡ଼ା ସବୁ ବି ରୋଗ ମାତୁଛି, ବର୍ଷା ଦିନରେ ବେଶୀ ହେଉଛି। ତେଣୁ ଟିକେ ଯଦି ସୁବିଧା ଦିଅନ୍ତି, ବର୍ଷା ଦିନରେ ଯୋଉ ପାଣିଟା ଆମର ଯାଉଛି, ସେ ପାଣିର ଟିକେ ସୁବିଧା ଯଦି କରିଦିଅନ୍ତେ ତାହେଲେ ଆମେ ଖୁସି ହେବୁ।